श्रीमद् भागवतम दसम स्कंध द्वितीय अध्याय तृतीय अध्याय दसम स्कंध तृतीय अध्याय भगवान का आविर्भाव विषय वर्णना कर भगवान आविर्भाव होती कि भाव आविर्भाव होती आविर्भाव होती तमद्भुतं बालकं अम्बुजे क्षणं चतुर्भुजं शङ्खगदायुधायुधं शिवस्लक्ष्मं गणसोभिकौस्तुभं पीताम्बरं सान्द्रपयोदशोभगम्। भगवान जमी साधारण बालक मैंने जन्म ग्रहण करते भगवान से भाई जन्म होना भगवदगीता चतुर्थ अध्याय भगवान कहते जन्म कर्म चमे दिव्यम एवं जो व्यक्ति तत्वध तत्वा देहं पुनर्जन्म नैति महाविद्य सर्वजन। भगवान चतुर्भुज रूप से आविर्भाव होती तम अद्भुतम बालकम अद्भुत बालक से किभली अंबुजे क्षण अंबुज कहले अंबुज कहले पद्म पद्म भली तांकर इक्षण और तांकर चक्षु एवं चतुर्भुज चतुर्भुज धारण करसंति शंख गदा गदा युधा युधम शंख चक्र गदा पद्म धारण करसंति एवं श्रीवत्स लक्ष्मण तांकर पक्ष देश रे श्रीवत्स चिन्ह अछंति एवं गळसो भी कौस्तुभम गळारे तांकर कौस्तुभ माळा अछंति एवं पीताम्बरम सांद्र पयोद सौभगम पीताम्बर धारण करसंति सांद्र पयोद सौभगम तांकर शरीर रंग किभली ना मेघ वर्ण भली एभली भाव भगवान प्रथम आविर्भाव होती तेणु अद्भुत शब्द व्यवहार करेणु भगवान भाव भगवान रूप देखी समस्ते मैंने तो बंदीशाल भगवान आविर्भाव होती शनिवार आविर्भाव हे भाद्र कृष्ण चतुर्थी अष्टमी तिथि भगवान आविर्भाव होते 5500 कते 1436 ना कते चौदहश छयासी रूटा 2001 दब 2015 5529 पूर्वे भगवान आविर्भाव होते तिथि कृष्ण भाद्र कृष्ण अष्टमी तिथि मध्यान राति अध तेणु से पालन कर शनिवार दिन जो पालन कर राति अध्याय तेणु भगवान रूप देखी वसुदेव देवकी से भगवान को प्रार्थना करने को लगे विभिन्न ये रूप जो देखिले स्विस्मयोत्फुल्ल विलोचन हरिं सुतं विलोक्य आनकुतुंदवी सदा कृष्णावतारो उत्सव संभ्रम स्पृशन मुदा द्विजेभ्यो अयुत अप्रदो गवाम विस्मय उत्फुल्ल हो गले अति विस्मय हो गले आश्चर्य घटना कहीं आश्चर्य विश्वनाथ चकुट कहते महामुक्ता महामुक्त मुनिंद्राणमपि दुर्लभ दर्शन परमेश्वर मम पुनर्विद्या बद्ध जीवस्य अविद्याबद्ध जीवेन कंसना भी बहिरपि बद्धस्य गृहे अवतीर्च्य दृश्य बभूव। जो मैंने अत्यंत मुक्त जीव मुनि मैंने तांकु मध्य ये दुर्लभ दर्शन ये दर्शन मिलेनि से परमेश्वर मोर अविद्याग्रस्त ये बद्ध अवस्था रे मु जो रही पुनी कंसर बंदीशाला रही बंदीशाला रे भगवान आविर्भूत होती ये गोटे अद्भुत चारोटी विस्मय होता విశ్వనాథకుటం రాసి కూర్చుంది. ద్వితీయా విస్మయం వచ్చి సర్వవ్యాపక పరం బ్రహ్మపి మానుష గర్భా జనిష్ఠేది. భగవాన్ సర్వవ్యాపక పరంబ్రహ్మ పునిషే మనుష్య గర్భరే ఆవిర్భావించింది. ఇది హి ద్వితీయ విస్మయం. తృతీయ విస్మయం హి వివిధాస్త కటక కుండల కిరీటాది అలంకార విశిష్ట ఏవ బాళక గర్భ నిష్క్రంత. యద్యు భగవాన్ ఆసంది గర్భరు కింది సే కిభడి ఆసంది నా సమస్త విభిన్న అలంకార సంయుక్త అయింది. కుండల కర్ణరి కుండల రగించింది, మస్తకరి కిరీటి రహిచి విభిన్న అలంకార సబు రహిచి ఈ సమస్త అలంకార సహిత భగవాన్ ఆసంది. తను ఇ హి భగవాన్ దివ్యత జన్మ కర్మ చమే దివ్యం. పుణి ఆ గోటి విస్మయ కణ నా సాక్షాత్ మహాభయస్యాపి భీషణ ఆదిపురుష భగవానపి కంస భయభీతం మా సోపి సోపితృత్వేన అంగిచక్రే. యో సాక్షాత్ మహాభయ యోగని మహాభయ మృత్యు మధ్య దాకు భయ కరండి భగవాన్ ఇంకో భయ కరం మధురాది బాది బాధ కుయాయి సే భగవాన్ సే ము కంస భయరే రహిచి ఎఠి మోర మతె పితృత్వ అంగీకరి మతె పితృత్వ ప్రదాన కరిచింది. తను ఏభళి భావే చారోటి విస్మయ విస్మయ చకుడు ఠాకూర్ తన భాషలు పోసింది. స విస్మయ ఫుల్ల విలోచన హరి భగవాన్ దర్శనం కలె విస్మయ భళి తోచన హేగల విలోచన ఉత్ఫుల్ల హేగల విలోచన భగవాన్ దర్శనం కలె హరి వసుదేంకర సుతం విలోక్య ఆనకు దుందిస్తదా. సుత అనే ఈ పుత్రకు దేఖికి విలోక్య ఆనకు దుందిస్తదా. వసుదేవంకర గోటి నాం వచ్చి అందరి కాకి నా సే జన్మ హెలా బే స్వర్గలోకరే ఆనక ఏమో దుందుభి బాధిలా నాద హైలా తాకు నాం హి ఆనకు దుందుభి. తేణు కృష్ణ అవతార ఉత్సవ సంభ్రమ స్పృశన్ ఎవే 8 వర్ష తే ଯେତେବେଳେ ବିବାହ କରିଥିଲେ ଦେବଙ୍କୀଙ୍କୁ, ଦେବଙ୍କୀଙ୍କୁ ରଥରେ ଆଣିକି ରଥରେ କଂସ ଆଣିକି ଆସୁଥିଲା, ସେ ସମୟରେ ଆକାଶବାଣୀ ଶୁଣିଥିଲେ ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯାହା ବର୍ଷେ ଅବୁଦ୍ଧ. ତେଣୁ ବର୍ତ୍ତମାନ ବସୁଦେବ ସେଇଟା ମନେ ପକାଇଲେ ଯେ କୃଷ୍ଣ ଅବତାର ଭଗବାନ ଆସିଗଲେ ବୋଲି ସେ ଜାଣିଲେ. ତେଣୁ ଏହି ଉତ୍ସବକୁ ସମ୍ଭ୍ରମ ସ୍ପୃଶନ୍ ତେଣୁ ଏହି ଉତ୍ସବରେ ମନ ଖୁସିରେ ଏତେ ଆନନ୍ଦିତ ହେଇଛନ୍ତି. ସେ କ'ଣ କରିଛନ୍ତି ନା ମୁଦା ବହୁତ ଆନନ୍ଦରେ ଦ୍ୱିଜଭ୍ୟ ବ୍ରାହ୍ମଣମାନଙ୍କୁ ଅୟୁତମ ଆପ୍ଲୁତ ଗାଭମ 10,000 ଗାଭି ଦାନ କରିଛନ୍ତି. କିଭଳି ଗାଭି ନା ଆପ୍ଲୁତ ଗାଭାମ ଆପ୍ଲୁତ କହିଲେ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେଇକରି 10,000 ଗାଭିଙ୍କୁ ମନରେ ଦାନ କରିଛନ୍ତି. ଏ ଯେମିତି ରହିଛି 8 ପ୍ରକାର ରହିଛି କାୟ ମନ ବାକ୍ୟ 3 ଭାଗରେ କାର୍ଯ୍ୟ କରାହେଉଛି, ମନରେ ଏଇଟା ସେ ଦାନ କଲେ ମନରେ ଦାନ ମଧ୍ୟ କରାଯାଇପାରିବ ଯାହା ହେଉ ସେ ବିଷୟ ପରେ କହିବା. କିନ୍ତୁ ଏଇ ଯେଉଁ ମନରେ ଦାନ କରିଥିଲେ ପରେ ଯେତେବେଳେ ଭଗବାନ ଆସିଲେ କଂସକୁ ହତ୍ୟା କଲେ ସେ ସମୟରେ ସେ ଅୟୁତ ଗାଭକୁ ସେ ପ୍ରଦାନ କରିଛନ୍ତି ବସୁଦେବ. ତେଣୁ ଏଇଭଳି ଭାବରେ ଭଗବାନଙ୍କୁ ଦର୍ଶନ କରି ବସୁଦେବ ଏବଂ ଦେବକୀ ଭଗବାନ ପ୍ରାର୍ଥନା କରିବା ପାଇଁ ଆରମ୍ଭ କରିଛନ୍ତି. ଅନେକ ପ୍ରାର୍ଥନା ଅଛି. ବସୁଦେବ କହୁଛନ୍ତି ବିଦିତୋଷି ଭବାନ ସାକ୍ଷାତ ପୁରୁଷ ପ୍ରକୃତି ପର କେବଳ ଅନୁଭବାନନ୍ଦ ସ୍ୱରୂପ ସର୍ବବୁଦ୍ଧି ଦୃକ୍. ସେ କହୁଛନ୍ତି ଯେ ମୁଁ ଜାଣୁଛି ବିଦିତୋଷି ଭବାନ ଆପଣ ହେଉଛନ୍ତି ସାକ୍ଷାତ ପୁରୁଷ ପ୍ରକୃତି ପର, ଆପଣ ହେଉଛନ୍ତି ପ୍ରକୃତ ପୁରୁଷ ଏବଂ ଏହି ତ୍ରିଗୁଣ ଯେଉଁ ରହିଛି ପ୍ରକୃତିର ଉର୍ଦ୍ଧ୍ୱରେ ଆପଣ, ଏବଂ ଆପଣ କେବଳ ଅନୁଭାବାନନ୍ଦ ସ୍ୱରୂପ ସର୍ବବୁଦ୍ଧି ଦୃକ୍, ଆପଣ କେବଳ ଅନୁଭବ ଯୋଗ୍ୟ ଆନନ୍ଦ ପ୍ରାପ୍ତ, ଯେଉଁମାନେ ଆପଣଙ୍କୁ ଅନୁଭବ କରୁଛନ୍ତି ସେମାନେ ଆନନ୍ଦ ପ୍ରାପ୍ତ, ପ୍ରକୃତ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି. ଏବଂ ସ୍ୱରୂପ ସର୍ବବୁଦ୍ଧି ଦୃକ୍, ଯେଉଁମାନେ ପ୍ରକୃତିରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଆପଣଙ୍କର ଏହି ସ୍ୱରୂପକୁ ଦର୍ଶନ କରି ଆନନ୍ଦ ଅନୁଭବ କରୁଛନ୍ତି. ଏଭଳି ଅନେକ ସ୍ତୁତି କରିଛନ୍ତି ଏବଂ ସେହିଭଳି ଭାବରେ ଦେବକୀ ମଧ୍ୟ ସ୍ତୁତି କରିଛନ୍ତି. ଅନେକ ସ୍ତୁତି କଲେ ପରେ ସେ କହୁଛନ୍ତି ଯେ सत्वं घोराद उग्रसेनात्मजान आत्मा आत्मजान नस्त्राही त्रस्तान भृत्य विभ्रा सहासी वित्रा सहासी रूपं चेदं पौरुषं ध्यानदिष्णं महाप्रत्यक्षं मांसदृशं वशिष्णा ने अपण सत्वं घोराद ये जो घोर उग्रसेनात्मजम कंसर ठारू आमको त्राही त्रस्तान भृत्य वित्रा साहसी आपण आमको त्राण करसंति तेणु आम भयभीत हो रही से कंस पाखे तेणु आपण आम आम भृत्य आम आपणकर सेवक आमको आपण रक्षा करसंति किंतु रूपं च एदं पुरुषं पौरुषं ध्यान दृष्टं आपण ये जो ध्यान दृष्टि ध्यान जो दर्शन करते आप रूप को यही रूप को माँ प्रत्यक्ष मांस दूषण प्रशिष्टा यटा को समस्त को दर्शन करते ना कहीं समस्त जो दर्शन करेंगे से कहे देवकी भगवान को जन्म दे तेणु ये मत बहुत लोकभसा मिली भाव में कहीं विश्वास करें तेणु सी जो प्रार्थना कर देवकी माता देवकी मातार प्रार्थन भगवान पुणी गोटे मनुष्य शिशु भाई मनुष्य शिशु भाई हेले से कहते मनुष्य शिशु पर प्रथम कहते जे तमेव पूर्व स्वर्गे भू रुष्णी स्वयं भुवे सते तदायं सुतपा नाम प्रजापति अकर्मसः भगवान कहते तमे पूर्व स्वर्गे ये हूँ पूर्व समय होता भगवान का आविर्भाव ना सप्तम मनुकर अठाईसतम द्वापर युगरे भगवान आप्तम मनु अच्छा वैभवसत मनु ता पूर्व छह जन मनु जो प्रथम मनु जे कि स्वयंभू मनु से स्वयंभू मन समय तमें कृष्णी थ तमेव पूर्वे स्वर्गे भू कृष्णी स्वयं भुव सते सती एवं तदायं सुतपा नाम से पिता को देखिए कहते ये थिले सुतपा थिले प्रजापति थिले जी कि अकर्मश कौन सी पाप करन थिले तेणु ब्रह्मा जो सृष्टि करने ये जन प्रजापति थी ब्रह्मा जो सृष्टि करने कही तुम्हें दुई जन बार हजार वर्ष धरिकी कठोर तपस्या करते मु रूप से तुम पाखे आविर्भाव होती तेणु तुम्हें मत प्रार्थना कर भाई मोर आम गोटे पुत्र दरकार तेणु भगवान तथास्तु करदे कि चिंता कले मो भाई पुत्र कौटे आसब मो छड़ा आउ किए पार तेणु भगवान पुत्र रूप से आसते ना होता कृष्णी गर्भ जो कृष्णगर्भ ध्रुव महाराज जो ध्यान करते जा दर्शन दे कि ध्रुव लोक प्रदान करते कृष्णगर्भ जो कश्यप पुत्र आदिति कश्यप पुत्र आमन देव द्वितीय जन्म से आमन देव रूप से ब्रह्मा स्तुति से कही नमस्ते कृष्णगर्भाय वेद गर्भाय वेद से पूर्व ये कृष्णगर्भ ही आसते तेणु पर जेहेतु सी डेरी करदे दान कहरी करदे से तीन थर जन्म नवाक पड़ा गोटे थर सी कृष्णगर्भ रूप आसते द्वितीय जन्म आसते बामन देव जो कि सप्तम मानकर प्रथम सत्य युगरे भगवान आसते बामन देव रूप से एवं बर्तमान मु रूप से आसीचे कहीकिरी से पुणी सामान्य बालक हो गले कहले जे तमे जदि मत भय करुच ताहले तमे कंस को भय कर मत नहीं नंदपुर छाड़ आस तर से गोटे कन्या आई से कन्या को तुम आणिक आस तेणु जो कहीकि छान सामान्य बालक भाई गले तेणु से बालक को नहीं वसुदेव तर जो बड़े हाथ में नहीं से समय जो थिला हाथकड़ी थिला बा जो गोड़े सब गोड़ा लगे बंधा ही से सब खोली गला ଏବଂ କବାଟ ଝରକା ସବୁ ଖୋଲିଗଲା ପୁରା ଯେମିତି ସୁଖଦେବ ସ୍ୱାମୀ କହୁଛନ୍ତି ଯେମିତି ସୂର୍ଯ୍ୟଙ୍କର ଆବିର୍ଭାବ ହେଲେ ଅନ୍ଧକାର ଦୂର ହେଇଯାଏ ସେଭଳି ଭାବରେ ଭଗବାନଙ୍କର ଆବିର୍ଭାବରେ ତାଙ୍କର ସମସ୍ତ ବନ୍ଧନ ଖୋଲିଗଲା ଏବଂ ସେ ସମସ୍ତ ଯେଉଁ ପ୍ରହରୀମାନେ ଥିଲେ ଏ ପ୍ରହରୀମାନେ ସବୁ ନିଦ୍ରା ଗଭୀର ନିଦ୍ରାରେ ଆବିର୍ଭୂତ ହେଇଯାଇଥିଲେ ତେଣୁ ସେ ଭଗବାନଙ୍କୁ ନେଇ ସେ ରାତି 12ଟାରେ ଯେଉଁ ରହୁଛି ବର୍ଷା ହେଉଛି ସେ ସମୟରେ ତାଙ୍କୁ ସେ ନେଇକି ଯାଇଛନ୍ତି ଏବଂ ଶଙ୍କର୍ଷଣ ଦେବ ଅନନ୍ତ ଦେବ ତାଙ୍କର ଫଣା ବିସ୍ତାର କରିକି 1000 ଫଣା ବିସ୍ତାର କରିକି ସେ ବର୍ଷାକୁ ତାଙ୍କୁ ମୁକ୍ତ କରିଛନ୍ତି ତେଣୁ ସେ ଏଇଭଳି ଭାବରେ ଯାଇକିରି ଯେତେବେଳେ ପହଞ୍ଚନ୍ତି କେଉଁଠି ଯମୁନା ନଦୀ କୂଳରେ ସେ ସମୟରେ ଯମୁନାରେ ବହୁତ ଭୀଷଣ ଜଳ ଆସିଛି ବନ୍ୟା ଆସିଛି କିନ୍ତୁ ଯେତେବେଳେ ଭଗବାନ ଦେଖୁଛନ୍ତି ଯମୁନା ଦେବୀ ତାଙ୍କୁ ତାଙ୍କୁ ଦେଇଦେଉଛନ୍ତି ବାଟ ଦେଇଦେଉଛନ୍ତି ଆମ ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କହୁଥିଲେ ଯେ ବସୁଦେବ ଚିନ୍ତା କରୁଛନ୍ତି କେମିତି ଏ ନଦୀକୁ ମୁଁ ପାର ହେବି ବର୍ତ୍ତମାନ ରାତି ଅଧରେ ତେଣୁ ସେହି ସମୟରେ ଗୋଟେ ବିଲୁଆଟେ କ'ଣ କଲା ନା ସେଇ ଯମୁନା ନଦୀ ପାର ହେଇ ପଳେଇଲା ଯମୁନା ଦୁଇ ଭାଗ ହେଇଗଲେ ବାଟରେ ସ୍ଥଳ ଭାଗଟା ରହିଲା ତେଣୁ ବସୁଦେବ ମଧ୍ୟ ସେଇ ବାଟରେ ଆସିଲେ ଯମୁନା ନଦୀ ତାଙ୍କୁ ସ୍ଥାନ ଦେଲେ ତେଣୁ ଆସି ଦେଖିଲେ ବ୍ରଜରେ କ'ଣ ହେଇଛି ଗୋକୁଳରେ ନନ୍ଦ ମହାରାଜଙ୍କର ଗୋଟେ କନ୍ୟା ସନ୍ତାନ ହେଇଛି ଏବଂ ସେ କନ୍ୟା ଯଶୋଦା ମା କନ୍ୟା ସନ୍ତାନ ଯାଉଛି ସମସ୍ତେ ନିଦ୍ରାଭୂତ ହେଇଯାଇଛନ୍ତି ତେଣୁ ବସୁଦେବ ତାଙ୍କର ପୁତ୍ରଙ୍କୁ ସେଇ ଶଯ୍ୟାରେ ରଖି ସେ କନ୍ୟାକୁ ନେଇ ଚାଲିଗଲେ କିନ୍ତୁ ପ୍ରକୃତରେ ସେଠି ଦୁଇଟି ସନ୍ତାନ ଥିଲେ ଗର୍ଭ ସଂହିତାରେ ବର୍ଣ୍ଣନା କରାଯାଇଛି ହରିବଂଶରେ ବର୍ଣ୍ଣନା କରାଯାଇଛି ଯେ ତାଙ୍କର ଜାଣ ସନ୍ତାନ ହେଇଥିଲେ ଗୋଟେ ପୁଅ ଏବଂ ଗୋଟେ କନ୍ୟା କିନ୍ତୁ ବସୁଦେବ ସେ ପୁତ୍ରକୁ ଦେଖିପାରିଲେନି ଯେଉଁ ପୁତ୍ର ନନ୍ଦମାନ ଯଶୋଦାଙ୍କର ନିତ୍ୟ ପୁତ୍ର ବା ନନ୍ଦମାନଙ୍କ ନିତ୍ୟ ପୁତ୍ର ଯିଏକି ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ ସବୁବେଳେ ବୃନ୍ଦାବନ ପରିତ୍ୟଜ୍ୟ ପାଦ ମେକଂ ନ ଗଚ୍ଛତି ତେଣୁ ସେଇଠି ସେ କିନ୍ତୁ ସେ ପୁତ୍ରକୁ ଦେଖିପାରିଲେନି ସେ ଖାଲି କନ୍ୟାକୁ ଦେଖିଲେ ତେଣୁ ବସୁଦେବ ଯେତେବେଳେ ସେ ପୁତ୍ରକୁ ସେଠି ରଖି ସେ କନ୍ୟାକୁ ନେଇଗଲେ ସେ ମୂଳ ପୁତ୍ର ଏବଂ ବସୁଦେବ ପୁତ୍ର ମିଶିକିରି ଗୋଟିଏ ଏକ ହେଇକିରି ସେ ତାଙ୍କର ସବୁ ଲୀଳା କରିଛନ୍ତି ତେଣୁ ସେ କନ୍ୟାକୁ ନେଇ ଯେତେବେଳେ ଯାଇ ପହଞ୍ଚନ୍ତି ପୁଣି ନନ୍ଦଗୋକୁଳ ଯାଇ ପୁଣି ଯମୁନା ନଦୀ ପାର ହେଇକିରି ପୁଣି ଯେତେବେଳେ କଂସର ବନ୍ଦିଶାଳରେ ପହଞ୍ଚନ୍ତି ସେତେବେଳେ ପୁଣି ସେ ତାଙ୍କର ସବୁ ଯେମିତି ବନ୍ଧା ହେବା କଥା ସବୁ ବନ୍ଧା ହେଇଯାଇଛି ଏବଂ ସେ ସମୟରେ ତାପରେ କବାଟ ଫବାଟ ସବୁ ବନ୍ଦ ହେଇଯାଇଛି ଏବଂ ସେହି ସମୟରେ ସେ କନ୍ୟା ଯେତେବେଳେ କ୍ରନ୍ଦନ କଲେ କୁଆଁ କୁଆଁ କ୍ରନ୍ଦନ କଲେ ସେହି ସମୟରେ ପ୍ରହରୀମାନଙ୍କ ନିଦ ଭାଙ୍ଗିଛି ଏବଂ ସିଏ ଦୌଡ଼ି ଦୌଡ଼ି ଯାଇ କଂସକୁ ଖବର ଦେଉଛନ୍ତି ଯେ ଅଷ୍ଟମ ଗର୍ଭ ଯାହା ଅଷ୍ଟମ ଗର୍ଭ ବୋଲି ଆକାଶବାଣୀ ହେଇଥିଲା ପୁଅ ବି କନ୍ୟା ହେବା ହେଇନଥିଲା ଯାହା ହଉ କଂସ ଯେତେବେଳେ ଶୁଣିଲା ସିଏ ତ 8 ବର୍ଷ ହେଲାଣି ସବୁବେଳେ ଯୋଉ କହିଥିଲି ଆସିନ ସମ୍ଭିଷନ ତିଷ୍ଠନ ଭଞ୍ଜାନ ପର୍ଯ୍ୟଟନ ମହି ଚିନ୍ତୟାନ ଋଷିକେଶ ଅପଶ୍ୟତ୍ୟ ସବୁବେଳେ ସେ ଋଷିକେଶକୁ ଚିନ୍ତା କରୁଥିଲା କୃଷ୍ଣଙ୍କୁ ଚିନ୍ତା କରୁଥିଲା କେମିତି ମୋର ସେ ହତ୍ୟା କରିବ ମୁଁ ତାକୁ କେମିତି ହତ୍ୟା କରିବି ଏଇଭଳିଆ ଚିନ୍ତା କରୁଥିଲା ତେଣୁ ଯେତେବେଳେ ସେ ଖବର ପାଇଲା ସାଙ୍ଗେ ସାଙ୍ଗେ ଖଣ୍ଡା ଧରି ଧାଇଁଲା ଆମର ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷାରେ କହୁଛନ୍ତି ଯେହେତୁ ତା ପୂର୍ବ ରାତିରେ ବର୍ଷା ହେଇଯାଇଛି ତେଣୁ ବାଟ ସବୁ ଏବଂ ସେ ବହୁତ ଭୟବିଘ୍ନ ହେଇକିରି ମୁଖ୍ୟ ରାସ୍ତାରେ ନ ଯାଇକିରି ଗୋଟେ ସର୍ଟକଟ୍ ରାସ୍ତାରେ ଯିବା ପାଇଁ ଧାଇଁଗଲା ବେଳକୁ ସବୁ ବର୍ଷା ହେଇଥିବାରୁ ଗୋଡ଼ ଖସିକିରି ପଡ଼ିଯାଇଛି ଯାହା ହଉ ଅନ୍ତିମରେ ଯେତେବେଳେ ପହଞ୍ଚିଲା ବନ୍ଦୀଶାଳରେ ସେତେବେଳେ ଦେଖିଲା ଦେବୀଙ୍କର ଏ କନ୍ୟାଟି ହେଇଛି କନ୍ୟାକୁ ଦେଖିକିରି ସେ କହିଲା ଦେବତାମାନଙ୍କ କଥା ମୋତେ ମିଥ୍ୟା ଦେବତାମାନେ କହିଥିଲେ ମୋ ଏଇ ଅଷ୍ଟମ ଘର ମୋତେ ହତ୍ୟା କରିବ ଯାହା ହଉ ସେ କାଳେ ପୁଣି କନ୍ୟା ରୂପରେ ଆସିଥିବେ କହିକିରି କନ୍ୟାକୁ ନେଇକି ମଧ୍ୟ ହତ୍ୟା କରିବାକୁ ବସିଲେ 6ଟି ପୁତ୍ରକୁ ଆଗରୁ ହତ୍ୟା କରିଛନ୍ତି ସପ୍ତମ ପୁତ୍ର ସପ୍ତମ ଗର୍ଭ ବିଷୟରେ କିଛି ଜାଣିନଥିଲେ କ'ଣ ହେଇଛି ଏ ଅଷ୍ଟମ କନ୍ୟାକୁ ବର୍ତ୍ତମାନ ସେ ହତ୍ୟା କରିବା ପାଇଁ ବସିଛନ୍ତି ତେଣୁ ସେହି ସମୟରେ ସେ କନ୍ୟା ତାଙ୍କ ହାତରୁ ବାହାରି ଯାଇକିରି ଅଷ୍ଟଭୁଜା ରୂପରେ ଦୁର୍ଗା ମୂର୍ତ୍ତି ରୂପରେ ଆବିର୍ଭାବ ହେଇକିରି ସେ ତାଙ୍କୁ କହିଲେ ଯେ ତୋର ଯେଉଁ ଶତ୍ରୁ ସେ ଅନ୍ୟ ସ୍ଥାନରେ ଜନ୍ମ ନେଇସାରିଛି ଆଉ ତୁ ଏଇ ଯେଉଁ ସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛୁ ଏସବୁ ବନ୍ଦ କର ତେଣୁ ଏ କଥା ଶୁଣି କଂସ ବସୁଦେବ ଦେବୀଙ୍କ ପାଖରେ କ୍ଷମା ଭିକ୍ଷା କରିଛନ୍ତି, ତାଙ୍କୁ ଯେଉଁ ବନ୍ଦୀ କରି ରଖିଥିଲେ ତାଙ୍କୁ ବିଦା କରିଛନ୍ତି, ବନ୍ଦୀ ମୁକ୍ତ କରିଛନ୍ତି, ତାଙ୍କ ଘରକୁ ପଠାଇଛନ୍ତି, ନିଜ କ୍ଷମା ମାଗିଛନ୍ତି, ବସୁଦେବ ମଧ୍ୟ ତାଙ୍କୁ କ୍ଷମା ପ୍ରଦାନ କରିଛନ୍ତି। ଏବଂ ତାପରେ ଯେତେବେଳେ ତାଙ୍କର ମନ୍ତ୍ରୀମାନଙ୍କୁ ସବୁ ନେଇକରି ଆଲୋଚନା କଲେ କଂସ, ଏସବୁ ଘଟଣା କହିଲା କଂସ, କଂସର ଯେଉଁମାନେ ମନ୍ତ୍ରୀମାନେ ଅଛନ୍ତି ସେମାନେ ଉପଦେଶ ଦେଲେ କ'ଣ, ଗତ 8-10 ଦିନ ଭିତରେ ଯେଉଁମାନେ ମୃତ୍ୟୁବରଣ ଜନ୍ମ ହୋଇଛନ୍ତି ସମସ୍ତଙ୍କୁ ଆମେ ହତ୍ୟା କରିଦେବା। ଏଇଭଳି କହିବାରୁ ତାପରେ ସବୁ ପୁତନା ବର୍ତ୍ତମାନ ବାହାରିବ ସବୁ ଶିଶୁମାନଙ୍କୁ ହତ୍ୟା କରିବା ପାଇଁ, ଏଇଟା ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯିବ। ତା ପୂର୍ବରୁ ଚତୁର୍ଥ ଅଧ୍ୟାୟରେ, ଏଇଟା ତୃତୀୟ ଅଧ୍ୟାୟ ଗଲା, ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି, ଏଇ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କଂସ ଯେଉଁ ହତ୍ୟା କରିଛି। ତେଣୁ ଏଇଥିରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆୟୁ ଶ୍ରିୟ ଯଶୋ ଧର୍ମଂ ଲୋକାନା ଶିଷୈବ ଚ ହନ୍ତି ଶ୍ରେୟାଂସି ସର୍ବାଣି ପୁଂସୋ ମହତ ଅତିକ୍ରମ। ଯେଉଁମାନେ ମହତ ବ୍ୟକ୍ତିଙ୍କର ବା ଏଭଳି ଭାବରେ ଧର୍ମକୁ ବ୍ୟତିକ୍ରମ କରନ୍ତି, ଧର୍ମକୁ ଗ୍ରହଣ କରନ୍ତି ନାହିଁ, ତାଙ୍କର ଆୟୁଷ ଐଶ୍ୱର୍ଯ୍ୟ ଯଶ ଧର୍ମ ଏବଂ ଯାହା ସବୁ ଆଶୀର୍ବାଦ ସେମାନେ ଲାଭ କରିଛନ୍ତି ସବୁକିଛି ନଷ୍ଟ ହୋଇଯାଏ। ହନ୍ତି ଶ୍ରେୟାଂସି ସର୍ବାଣୀ, ଯେତେ ସବୁ ଶ୍ରେଷ୍ଠ ଜିନିଷ ସେମାନେ ପ୍ରାପ୍ତ ହୋଇଥିଲେ ସେସବୁ ନଷ୍ଟ ହୋଇଯାଏ, କଂସ ମହତ ଅତିକ୍ରମ। ତେଣୁ କଂସ ଏହିଭଳି ଭାବରେ ବିଭିନ୍ନ ପ୍ରକାର ଦୁର୍ନୀତିରେ ରହିବା ପାଇଁ ଚେଷ୍ଟା କଲା, ସବୁ ରହିଛି ଯେଉଁ ତାଙ୍କର ମନ୍ତ୍ରୀମାନେ ଉପଦେଶ ଦେଲେ। ଯେଉଁ ବିଷ୍ଣୁ, ବିଷ୍ଣୁ ହେଉଛନ୍ତି ଆମର ଶତ୍ରୁ, ତେଣୁ ବିଷ୍ଣୁଙ୍କର ଶରୀର ହେଉଛି କିଏ ନା ବ୍ରାହ୍ମଣ, ଯେଉଁମାନେ ବିଭିନ୍ନ ପ୍ରକାର ତପସ୍ୟା ଦାନ ଧର୍ମ ହୋମ ଇତ୍ୟାଦି ଯଜ୍ଞ ଇତ୍ୟାଦି କରୁଛନ୍ତି। ତେଣୁ ସେ ଗାଭୀ, ଗାଭୀର ଦ୍ୱାରା ଯେଉଁ ହୋମ ହେଉଛି, ଗାଭୀର ଘିଅରୁ ହୋମ ଇତ୍ୟାଦି ହେଉଛି, ତେଣୁ ଏମାନଙ୍କୁ ସବୁ ଆମେ ହତ୍ୟା କରିବା, ଏଇଭଳି ବିଭିନ୍ନ ପ୍ରକାର ସବୁ ଅତ୍ୟାଚାର ଆରମ୍ଭ କଲେ କଂସ। ତେଣୁ ପଞ୍ଚମ ଅଧ୍ୟାୟରେ ଭଗବାନଙ୍କର ଯେଉଁ ରହିଛି ଭଗବାନଙ୍କର ଆବିର୍ଭାବ, ନନ୍ଦ ମହୋତ୍ସବ ଯେଉଁ ବର୍ଣ୍ଣନା କରାଯାଇଛି, ନନ୍ଦ ଯେଉଁ ରହିଛି କାଳୀନ ସ୍ନାନ ଶୌଚାଭ୍ୟାଂ ସଂସ୍କାରୀ ତପସ୍ୟ ଜୟା ଶୁଦ୍ଧନ୍ତି ଦାନୀ ସନ୍ତୁଷ୍ଟିଆ ଦ୍ରବ୍ୟାଣାଂ ଆତ୍ମା ଆତ୍ମବିଦ୍ୟା। ଯେଉଁ ଜନ୍ମ ଜଣେ ହେଉଛି ମାନେ ସବୁ ବିଭିନ୍ନ ପ୍ରକାର ସଂସ୍କାର ଯେଉଁ ରହିଛି, ସେ ସଂସ୍କାର ବିଷୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, କାଳୀନ ସ୍ନାନ ଶୌଚାଭ୍ୟାଂ ସଂସ୍କାରୀ ତପସ୍ୟା, ଭୂମି ଆଦି ଯେଉଁ ରହିଛି ଏଗୁଡ଼ାକ କେତେ ସମୟ ପଡ଼ିଲା ପରେ ଯଦି ଭୂମିରେ ଯେଉଁ କିଛି ଖାଲ ହେଇଯାଇଛି କ'ଣ ହେଇଯାଇଛି ସେସବୁ ପୁଣି ପୂର୍ଣ୍ଣ ହେଇଯିବ। ତେଣୁ ସେଇଟା ଭୂମିର ସଂସ୍କାର ହେଉଛି, ସମୟ ଦ୍ୱାରା ସେ ଭୂମିଟି ପୁଣି ପୂର୍ଣ୍ଣ ହେଇଯାଉଛି। ସେଇଭଳି ଭାବେ ଦେହ ଆଦି ଯେଉଁ ଆମର ରହିଛି ଏଇଟା ଦ୍ୱାରା, ଏଇଟାର କେମିତି ସଂସ୍କାର ହେଉଛି, ସ୍ନାନ କରିବା ଦ୍ୱାରା ଆମେ ଶୁଚିତା ମାନେ ଶୁଦ୍ଧତା ପ୍ରାପ୍ତ ହେଉଛେ। ଶୌଚାଭ୍ୟାମ, ଶୌଚ କେମିତି, ଶୌଚ ଦ୍ୱାରା ଯେଉଁ ଯାଉଛେ ପାଇଖାନା ଯାଉଛେ ଇତ୍ୟାଦି, ଏସବୁ ଶୌଚ ଦ୍ୱାରା ଆମେ ଶୁଦ୍ଧ ହେଉଛେ। ସେମିତି ସେଇଭଳି ଭାବରେ ସଂସ୍କାର, ବିଭିନ୍ନ ପ୍ରକାର ସଂସ୍କାର ଯେଉଁ ରହିଛି ଗର୍ଭ ସଂସ୍କାର ଇତ୍ୟାଦି, ଏ ଦ୍ୱାରା ଦଶବିଧ ସଂସ୍କାର ରହିଛି ବୈଦିକ ପଦ୍ଧତିରେ। ଜନ୍ମଠୁ ଆରମ୍ଭ କରି ପୁତ୍ର ଯେତେବେଳେ ରହୁଛି ଗର୍ଭଧାରଣ ସଂସ୍କାର ଆରମ୍ଭ କରିକିରି ଅନ୍ତିମରେ ଅନ୍ତ୍ୟେଷ୍ଟି କ୍ରିୟା ସଂସ୍କାର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସଂସ୍କାର ଦ୍ୱାରା ସେମାନେ ସବୁ ଶୁଦ୍ଧ ହେବେ। ସେଇଭଳି ଭାବେ ତପ, ତପସ୍ୟା ଦ୍ୱାରା ଇନ୍ଦ୍ରିୟମାନଙ୍କୁ ଶୁଦ୍ଧ ହେବ। ଇନ୍ଦ୍ରିୟ କହିଲେ ଯେଉଁ ରହିଛି ବିଶେଷ ଭାବରେ ଜ୍ଞାନେନ୍ଦ୍ରିୟ ସବୁ ରହିଛି, ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ତ୍ୱକ୍, ଏଇ ଯେଉଁ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ଚକ୍ଷୁ ଚାହୁଁଛି ସବୁବେଳେ ଦର୍ଶନ କରିବା ପାଇଁ, କର୍ଣ୍ଣ ଚାହୁଁଛି ଶ୍ରବଣ କରିବା ପାଇଁ, ଏସବୁ ଇନ୍ଦ୍ରିୟମାନେ ଜଣଙ୍କୁ ନର୍କ ଆଡ଼କୁ ନେଇଯାଉଛନ୍ତି। କିନ୍ତୁ ଏଇ ଇନ୍ଦ୍ରିୟମାନଙ୍କୁ ଯଦି ତପସ୍ୟା କରାଯିବ, ଇନ୍ଦ୍ରିୟମାନଙ୍କୁ ଦମନ କରାଯିବ, ତାହେଲେ ସେମାନେ ଶୁଦ୍ଧ ହେବେ। ସେଇଭଳି ଭାବରେ ଇଜ୍ଜୟା, ଇଜ୍ଜୟା କହିଲେ ଯେଉଁ ପୂଜା ଇତ୍ୟାଦି ରହୁଛି, ପୂଜା ମାଧ୍ୟମରେ ବ୍ରାହ୍ମଣମାନେ ଶୁଦ୍ଧ ହେଉଛନ୍ତି। ତେଣୁ ଶୁଦ୍ଧନ୍ତି ଦାନୀ ସନ୍ତୁଷ୍ଟିଆ, ଦାନ ଦ୍ୱାରା ତୁମର ଯେଉଁ ସବୁ ରହିଛି ଧନ ଇତ୍ୟାଦି ରହିଛି, ସେ ମଧ୍ୟ ଶୁଦ୍ଧ ହେବ। ଏବଂ ସନ୍ତୁଷ୍ଟିଆ ମନ ଯଦି ସବୁବେଳେ ସନ୍ତୁଷ୍ଟି ରହିବ ତାହେଲେ ସେ ମନଟା ଶୁଦ୍ଧ ରହିବ। ଏବଂ ଆତ୍ମା ଆତ୍ମବିଦ୍ୟା, ଆତ୍ମବିଦ୍ୟା କହିଲେ ଯୋଉ କୁହାଯାଇଛି ଭଗବତ ଗୀତାରେ ଯେ ବିଦ୍ୟା ମାନେ ସବୁଠୁ ଶ୍ରେଷ୍ଠ ବିଦ୍ୟା ହଉଛି କୋଉଟା ନା ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନ। ସେ ଅଧ୍ୟାତ୍ମ ବିଦ୍ୟା ବା ବୈଦିକ ଶାସ୍ତ୍ର ଯଦି ଅଧ୍ୟୟନ କରିବ ତାହେଲେ ତାର ଆତ୍ମା ଶୁଦ୍ଧ ହବ। ଏଭଳି ଭାବରେ ଭଗବାନଙ୍କର ନନ୍ଦ ମହାରାଜଙ୍କର ଯେଉଁ ପୁତ୍ର ସନ୍ତାନ ଯାହା ହେଇଛି ସକାଳେ ଯେତେବେଳେ ସେମାନେ ଜାଣିଲେ ନିଦ ଭାଙ୍ଗିଲା ଯେତେବେଳେ ନନ୍ଦ ମହାରାଜଙ୍କର ସକାଳ ହେଇଯାଇଛି ସେତେବେଳେ ସେମାନେ ଦେଖିଲେ ଯେ ତାଙ୍କର ଗୋଟେ ପୁତ୍ର କନ୍ୟା ହେଇଛି, ପୁତ୍ର ସନ୍ତାନ ହେଇଛି। ତେଣୁ ନନ୍ଦ ମହାରାଜ ବହୁତ ବାର୍ଦ୍ଧକ୍ୟ ବୟସରେ ଯେହେତୁ ସନ୍ତାନ ପ୍ରାପ୍ତ ହେଇଛନ୍ତି ତେଣୁ ବହୁତ ଆନନ୍ଦିତ ହେଇଛନ୍ତି ଏବଂ ଗୋପ ବ୍ରଜବାସୀମାନେ ସମସ୍ତେ ଆନନ୍ଦିତ ହେଉଛନ୍ତି। ତେଣୁ ସମସ୍ତେ ନନ୍ଦ ଉତ୍ସବ କରୁଛନ୍ତି, ନନ୍ଦ ଉତ୍ସବ ବର୍ଣ୍ଣନା କରାଯାଇଛି। ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ ହରେର ନିବାସ ଆତ୍ମଗୁଣୀ ରମା କ୍ରୀଡ଼ନ ଅଭୁନ ରୂପ। ତତ ଆରଭ୍ୟ ନନ୍ଦସ୍ୟ, ତାପରେ ନନ୍ଦ ମହାରାଜଙ୍କର ଯୋଉ ନନ୍ଦ ଉତ୍ସବ ଆରମ୍ଭ ହେଇଛି। ବ୍ରଜ ସର୍ବସମୃଦ୍ଧିମାନ, ତେଣୁ ବ୍ରଜ ବର୍ତ୍ତମାନ ବ୍ରଜରା ବ୍ରଜ ଯୋଉ ରହିଛି ବୃନ୍ଦାବନ ଇଏ ସମସ୍ତ ସମୃଦ୍ଧି ସମସ୍ତ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇଛି। କାହିଁକି ନା ହରେର ନିବାସ ଆତ୍ମଗୁଣୀ, ଭଗବାନ ସ୍ୱୟଂ ସେଠି ବାସ କରୁଛନ୍ତି। ତେଣୁ ରମା କ୍ରୀଡ଼ନ ଅଭୁନ ରୂପ, ରମା କହିଲେ ଲକ୍ଷ୍ମୀଦେବୀ ସେଠି ସ୍ୱୟଂ ଆସି ସମସ୍ତଙ୍କର ସେବା କରୁଛନ୍ତି, ଯାହାର ଯାହା ଆବଶ୍ୟକତା ସବୁ ପୂରଣ କରୁଛନ୍ତି। ଲକ୍ଷ୍ମୀଦେବୀ ଯିଏ ବୈକୁଣ୍ଠରେ ସମସ୍ତେ ତାଙ୍କୁ ପୂଜା କରୁଛନ୍ତି, ଏଠି ବ୍ରଜରେ ଲକ୍ଷ୍ମୀଦେବୀ ଅନ୍ୟମାନଙ୍କର ସବୁ ବ୍ରଜବାସୀମାନଙ୍କର ସେବା କରୁଛନ୍ତି। ତେଣୁ ଏଇଥିରୁ ଆମେ ଜାଣିବା ବ୍ରଜଧାମର କେତେ ମହାତ୍ମ୍ୟ ରହିଛି। ତୁମକି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଜୟ ଗୌର ପ୍ରମାନନ୍ଦ।